ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଯୁଦ୍ଧ ପ୍ରଭାବିତ ମଧ୍ୟପ୍ରାଚ୍ୟନ ଫସି ରହିଥିବା ଓଡ଼ିଆମାନଙ୍କୁ ଉଦ୍ଧାର କରିବା ଲାଗି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍। ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ସୂଚନା ଅନୁସାରେ ଗଲା 2 ତାରିଖ ଦିନ ଇ ବାବଦେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ମଧ୍ୟପ୍ରାଚ୍ୟନୁ ଓଡ଼ିଆମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସ୍ୱତନ୍ତ୍ର ଅଧିକାରୀଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି। ଏପ୍ତକ୍ ଯୁଦ୍ଧ ଇଲାକାନୁ ଉଦ୍ଧାର ଲାଗି 200 ଅଧିକା ଫୋନ୍ କଲ୍ ଆସିଛି। ଓଡ଼ିଆମାନଙ୍କୁ ଉଦ୍ଧାର କରିବା ଲାଗି ରାଜ୍ୟ ସରକାର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଙ୍ଗେ ମିଶିକରି ଚେଷ୍ଟା ଚଳାଇଛନ୍ ବୋଲି ସୂଚନା ଦିଆଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗ ଆଉ ମିଶନ ଶକ୍ତି ବିଭାଗ ଲାଗି ଏ ବଛର ବଜେଟ୍ଟି 18,957 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ସେଥିର୍ ଭିତରେ 16,152.92 କୋଟି ଟଙ୍କା ମହିଳା ଓ ଶିଶୁ ବିକାଶ ବିଭାଗ ଲାଗି ଅନୁମୋଦନ କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ବିଭାଗର ମନ୍ତ୍ରୀ ପ୍ରଭତି ପରିଡ଼ା କହିଛନ୍। ଭୁବନେଶ୍ୱରନ ଗଲାକାଲି ସାମ୍ବାଦିକମାନଙ୍କୁ ସୂଚନା ଦେଇକରି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍, ଏ ବଛର ବଜେଟ୍ଟି ଖାସ୍ କରି ମହିଳା ସଶକ୍ତିକରଣ, ଶିଶୁ କଲ୍ୟାଣ, ପୁଷ୍ଟି ଆଉ ଜୀବିକା ବିକାଶ ଉପରେ ଜୋର୍ ଦିଆଯାଇଛି। ଏ ଟଙ୍କା ରାଜ୍ୟ ସରକାରଙ୍କ ତରଫରୁ ମୂଲ ହେବାରକେ ଥିବା ସମୃଦ୍ଧ ଅଙ୍ଗନବାଡ଼ି ଯୋଜନା, ସମନ୍ୱିତ ବାତ୍ସଲ୍ୟ ଯୋଜନା, କଳିକା, ସୁଭଦ୍ରା ଶକ୍ତି ସମ୍ବାଦ ଆଉ ୱେଲନେସ୍ କେନ୍ଦ୍ର, ଶିଶୁ ଖାଦ୍ୟ କେନ୍ଦ୍ର, ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳ ଯୋଜନା ବାଗିର ପ୍ରମୁଖ ଯୋଜନା ଲାଗି ଖର୍ଚ୍ଚା କରାଯିବା, ସେନ୍ତା କାର୍ଯ୍ୟକାରୀ ହେଉଥିବା ଭିନ୍ ଭିନ୍ ଯୋଜନା ଲାଗି ଖର୍ଚ୍ଚା କରାଯିବା ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେବା ସହିତ ବିଭାଗବାରୀ ଖର୍ଚ୍ଚା ଉପରେ ତଥ୍ୟ ରଖିଛନ୍। ଓଡ଼ିଶାର ରନ୍ଧା ଗ୍ୟାସ୍, ପେଟ୍ରୋଲ ଆଉ ଡିଜେଲ ମହଜୁଦ ସହିତ ଖାଉଟିମାନଙ୍କୁ ଯୋଗାଣ ସୁନିଶ୍ଚିତ କରିବା ଲାଗି ମୁଖ୍ୟ ଶାସନ ସଚିବ ଅନୁପ ଗର୍ଗ ଜୋର୍ ଦେଇଛନ୍। ଗଲାକାଲି ଭୁବନେଶ୍ୱରର ଭିନ୍ ଭିନ୍ ବିଭାଗର ସଚିବ ଆଉ ସବୁ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସାଙ୍ଗେ ଆଲୋଚନା କରିକରି ଶ୍ରୀମତୀ ଗର୍ଗ କହିଛନ୍, ରନ୍ଧା ଗ୍ୟାସ୍ ଆଉ ଗ୍ୟାସ୍ ଇନ୍ଧନ ବାବଦେ ତେଲ କମ୍ପାନୀମାନଙ୍କ ସାଙ୍ଗେ ଆଲୋଚନା କରାଯାଇଛି। ଏଚ୍ଡି ସମ୍ୟତି ରନ୍ଧା ଗ୍ୟାସ୍ ଯୋଗାବାର ଲାଗି କିଛି ସମସ୍ୟା ନାଇଁନ ବୋଲି କମ୍ପାନୀମାନେ କହିଛନ୍। ହେଲେ ଗ୍ୟାସ୍ ଅଭାବ, ଗୁଜବ ଆଉ ଖାଉଟିମାନଙ୍କ ତରଫରୁ ଆଇନ ଶୃଙ୍ଖଳା ସ୍ଥିତି ଦେଖାଯିବାର ଆଶଙ୍କା ରହିଛି। ଏଥିଲାଗି ସତର୍କ ରହିବାରକେ ଶ୍ରୀମତୀ ଗର୍ଗ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଇତାର ସହିତ ଫି ଦିନ ସ୍ଥିତି ନିରୀକ୍ଷଣ ଲାଗି ରାଜ୍ୟ ଓ ଜିଲ୍ଲା ସ୍ତରଥି କମିଟି ଗଠନ କରବାରକେ ବିଲ୍ ପରାମର୍ଶ ଦେଇଛନ୍। ସଡ଼କ ଦୁର୍ଘଟଣା ଓ ଏଥି ହେଉଥିବା ଧନଜୀବନ ହାନି ରୋକିବା ଲାଗି ମାର୍ଚ୍ଚ 21-31 ତାରିଖ ତକ ପରିବହନ ବିଭାଗ ତରଫରୁ ସାରା ରାଜ୍ୟ ଧରପଗଡ଼ ଆଉ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ କରାଯିବା। ଅଭିଯାନଥି ବାର ବାର ଦୁର୍ଘଟଣା ଘଟୁଥିବା ଜାଗା, ରାଜପଥ, ପ୍ରମୁଖ ଛକ, ଖଣି ଓ ଶିଳ୍ପାଞ୍ଚଳମାନଙ୍କେ ଅଇତକା ଯାଞ୍ଚ କରାଯିବା। ନିଶା ଖାଇକରି ଆଉ ଜୋର୍ସେ ଗାଡ଼ି ଚଲାଉଥିବା ଲୋକକୁ କାବୁ କରିବା ଲାଗି ପୁଲିସର ସହଯୋଗଥି କଡ଼ା ଯାଞ୍ଚ କରାଯିବା ବୋଲି ପରିବହନ ବିଭାଗ ତରଫରୁ କୁହାଯାଇଛି। ରାଜ୍ୟ ଚାଲୁଥିବା ଭିନ୍ ଭିନ୍ ନିର୍ମାଣ ପ୍ରକଳ୍ପକେ ଅୟତ୍କା ଫଟିକା ତୁର୍ତ୍ତି କରିବା ଲାଗି ଗଲାକାଲି ଭୁବନେଶ୍ୱର ପୂର୍ତ୍ତ ବିଭାଗର ଗୋଟିଏ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବୈଠକରେ ଅଧ୍ୟକ୍ଷତା କରିକରି ଆଇବା 15 ଦିନ ଭିତରେ ସଂଶୋଧିତ ସିଡ୍ୟୁଲ୍ ଅଫ୍ ରେଟ୍ସ ଧାରିଜ କରବାରକେ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଏହି ବ୍ୟବସ୍ଥା ଜରିଆରେ ନିର୍ମାଣ ଦର, ଶ୍ରମିକ ଆଉ ଯନ୍ତ୍ରପାତିର ଦରଦାମ ଧାରିଜଦି ସମାନତା ଅଣାଯିବା ସହିତ ପ୍ରକଳ୍ପ ଅଟକଳ ଆଉ ପାଉଣା ପ୍ରକ୍ରିୟା ଆହୁରି ସହଜ ହେବା। ବିଭାଗର କାମକାଜକେ ତୁର୍ତ୍ତି କରିବା ଲାଗି ଅତ୍ୟାଧୁନିକ ବ୍ୟବସ୍ଥାମାନ ଲାଗୁ କରବାରକେ ମନ୍ତ୍ରୀ ପରାମର୍ଶ ଦେଇଛନ୍। ନିର୍ମାଣ କ୍ଷେତ୍ରଥି ନୂଆ ଜ୍ଞାନକୌଶଳର ବ୍ୟବହାର ଲାଗି କେନ୍ଦ୍ରୀୟ ସଡ଼କ ଗବେଷଣା ପ୍ରତିଷ୍ଠାନ ଢାଞ୍ଚାଥି ଓଡ଼ିଶାର ଗୋଟିଏ ସ୍ୱତନ୍ତ୍ର ଗବେଷଣା କେନ୍ଦ୍ର ସ୍ଥାପନା ଲାଗି ବୈଠକଟି ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଗଲାକାଲି ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଭିନ୍ ଭିନ୍ ଯୋଜନାର ସମୀକ୍ଷା ବୈଠକ ହୋଇଯାଇଛି। କୃଷି ଉନ୍ନତି ମିଶନଥି 5 ବ୍ଲକର 55 ଏକର ଜମିନ୍ଥି ନୂଆ ଆମ୍ ବଗିଚା, 5 ଏକର ଜମିନ୍ଥି ଅମୃତ ଭଣ୍ଡା ବଗିଚା କରାଯାଇଛି ବୋଲି ବୈଠକଟି ସୂଚନା ଦିଆଯାଇଛି। ଇତାର ସହିତ ବିଭାଗର ଯୋଜନାମାନଙ୍କ ସଫଲ ରୂପାୟନ ବାବଦେ ବିଲ୍ ଆଲୋଚନା କରାଯାଇଥିଲା। ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାମାଜିକ ସୁରକ୍ଷା ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାସିକ ସମୀକ୍ଷା ବୈଠକ ହୋଇଯାଇଛି। ବୈଠକର ସୂଚନା ଅନୁସାରେ ଜିଲ୍ଲାନ ଇହାଦେ 110,000 ଅଧିକା ହିତାଧିକାରୀ ବାର୍ଦ୍ଧକ୍ୟ ଭିନ୍ନକ୍ଷମ ସହିତ ଭିନ୍ ଭିନ୍ ଭତ୍ତା ପାଉଛନ୍। ବିବାହ ପ୍ରୋହାହନ ଯୋଜନା, ଭିନ୍ନକ୍ଷମ ଛାତ୍ରବୃତ୍ତି ଯୋଜନା ବାଗିର ଯୋଜନାମାନଙ୍କେ ଦିଆଯାଉଥିବା ସାହାଯ୍ୟ ବାବଦେ ବିଲ୍ ବୈଠକଟି ଆଲୋଚନା କରାଯାଇଥିଲା। ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଓ ବିନକା ବ୍ଲକର ମହିଳାମାନଙ୍କର ଅଧିକାର ଭିନ୍ ଭିନ୍ ଯୋଜନା ବାବଦେ ନ୍ୟାୟିକ ସଚେତନତା କାର୍ଯ୍ୟକ୍ରମ ହୋଇଯାଇଛି। ଦୁଇ କାର୍ଯ୍ୟକ୍ରମଟି ଓଡ଼ିଶା ମହିଳା ଆୟୋଗର ସଦସ୍ୟା ମୁକ୍ତା ସାହୁ ଅଧ୍ୟକ୍ଷତା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ସାଧାରଣ ଏଞ୍ଜେଲିନା ପ୍ରଧାନ ବିନକାନ ଆଉ ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ରାଜେନ୍ଦ୍ର ମାଝୀ ସୋନପୁର କାର୍ଯ୍ୟକ୍ରମଟି ଯୋଗ ଦେଇକରି ମହିଳାମାନଙ୍କର ଅଧିକାର ବାବଦେ ସଚେତନ କରାଇଥିଲେ। ପାଣିପାଗ ଆଗ 24 ଘଣ୍ଟା ଭିତରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼ ସହିତ 9 ଜିଲ୍ଲା ଗୋଟେ କି 2 ଜାଗାନ ଧୁକା ଗଡ଼ି ସହିତ ହାଲକାନୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ରାଜ୍ୟର ବାକି ଇଲାକାନ ପାଗ ସୁଖା ରହିବା। ଆଇବା 2 ଦିନ ଭିତରେ ଦିନର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଏଚ୍ଡିଏନ୍ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।
ଆଜ୍ଞା।